ଡିୟର୍ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କୁ ଓଲିଉଡ଼୍ ଡାଇରୀରେ ସ୍ୱାଗତ। ଓଲିଉଡ଼୍ ଡାଇରୀ ତରଫରୁ ଆପଣମାନଙ୍କ ପାଇଁ ଖୁସି ଖବର। ଆପଣମାନଙ୍କ ଅତି ପ୍ରିୟ ହାସ୍ୟ ଅଭିନେତା ପପୁ ପମ୍ପମ୍ ଦୀର୍ଘ ଦିନ ଧରି ଏମ୍ସରେ ଚିକିତ୍ସିତ ହେବା ପରେ ଗତକାଲି ରାତିରେ ଓଡ଼ିଶା ଫେରି ଆସିଛନ୍ତି। ଆଗରୁ ସେ ଆପଣମାନଙ୍କୁ ଯେମିତି ହସାଉଥିଲେ ପୁଣି ସେମିତି ହସାଇବେ ବୋଲି ଓଲିଉଡ଼୍ ଡାଇରୀର ଆଶା। ଆସନ୍ତୁ ତାଙ୍କ ମୁହଁରୁ ଜାଣିବା ସେ କ'ଣ କହୁଛନ୍ତି। କିନ୍ତୁ ତା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲ ଓଲିଉଡ଼୍ ଡାଇରୀକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ। ଆଉ ଆମ ଓଲିଉଡ଼୍ ଦୁନିଆର ନୂଆ ନୂଆ ତାଜା ଖବର ପାଇବା ପାଇଁ ତଳେ ଦିଆଯାଇଥିବା ବେଲ୍ ବଟନ୍ଟିକୁ ଦବାନ୍ତୁ। ଓଲିଉଡ଼୍ ଡାଇରୀ ତରଫରୁ ଆମେ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରିଛୁ, ସେ ତାଙ୍କ ଜୀବନକାଳରେ ସକ୍ରିୟ ରୁହନ୍ତୁ ଆଉ ସମସ୍ତଙ୍କୁ ହସାଉଥାନ୍ତୁ। ଏବେ ଆସନ୍ତୁ ଜାଣିବା ପପୁ ପମ୍ପମ୍ଙ୍କ ବିଷୟରେ ଆହୁରି ଅନେକ କିଛି।